ନମସ୍କାର, ମୋ ନାଁ ହେଉଛି କାନୁପ୍ରାଣ ସାହୁ। ଆମେ ଉଭୟ ସ୍ୱାମୀ ସ୍ତ୍ରୀ କପୁଲ ବ୍ଲାଇଣ୍ଡ। ଆମେ ସତ୍ୟନଗର ନବୀନ ବସ୍ତିରେ ଦୀର୍ଘ 15 ବର୍ଷ ହେଲା ବସବାସ କରୁଅଛୁ। କୌଣସି କାରଣ ଯୋଗୁଁ ଆଜ୍ଞା ଦେହ ଅସୁସ୍ଥ ହେବା ଯୋଗୁଁ ସର୍ଭେରେ ନା ନଥିବାରୁ ସେଇଠି ଆଜ୍ଞା ଘର ହେଇପାରିଲାନି। ତ ଆମେ ଆଜ୍ଞା ପାଣି କାଦୁଅରେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛୁ। ଆମର ସ୍ଥାୟୀ ନିଯୁକ୍ତି କୋଉଠି ଥଇଥାନ ସରକାର ଦ୍ୱାରା ଥଇଥାନ ଯଦି କଲେ ଆମେ
ବ୍ୟବସ୍ଥା
କରନ୍ତୁ ଆଜ୍ଞା।